କଲେଜରେ ପଢ଼ୁଥିବା ଏକ ସହପାଠିନୀର ଅକାଳ ବିୟୋଗରେ ସେ ଗାଇଥିବା ଗୀତଟିଏ।
ସେ ତ ଆସିଥିଲା ଯାଇଛି ଚାଲି ଯାତ୍ରୀ ଘର ତା ପଡ଼ିଛି ଖାଲି ଆସିଥିଲା ଯାଇଛି ଚାଲି ଯାତ୍ରୀ ଘର ତା ପଡ଼ିଛି ଖାଲି ସେ ତ ଆସିଥିଲା ଯାଇଛି ଚାଲି ଯାତ୍ରୀ ଘର ତା ପଡ଼ିଛି ଖାଲି ଚକ୍ରବାଳର ଘରଣୀର ବୁକେ ଆକାଶ ଯେଉଁଠି ମିଶେ ଯେଉଁଠି ଦଶମୀ ଚନ୍ଦ୍ରର ଛବି ପାହାଡ଼ ଉହାଡ଼େ ଦିଶେ ଯେଉଁଠି ସବୁଜ ପତ୍ର ଗହଳି ଛବି ଗାଏ ବନସାରି ଯେଉଁଠି କାନନେ ଚକୋର ଦିଏ ସାଥୀ ହରା ଲୁହ ଢାଳି ସାଥୀ ହରା ଲୁହ ଢାଳି ବିମାନ ସେ କି କଥା କହେ ବିଦାୟ ବେଳାର ରାଗିଣୀ ଢାଳି ସେ ତ ଆସିଥିଲା ଯାଇଛି ଚାଲି ଯାଇଛି ଚାଲି।
ପାନ୍ଥଶାଳାରେ ପଥିକ ଦେଖିଛି କେତେ ତ ରୂପସୀ ବାଳା ତା ଛବି କାହିଁକି ଏ ନିରସ ମାନେ ଢାଳିଛି କି ମଧୁଧାରା କେତେ ଯେ ଚପଳା ଛଇଳା ତରୁଣୀ ଅଧର ଉଛୁଳା ହସ ରକ୍ତ ଚିବୁକେ ପ୍ରଣୟର ଢେଉ ଦେଖିଛି ଅହର୍ନିଶା
କିନ୍ତୁ ତା ରୂପ ଝୁରୁଛି ଆଖି ବୁକୁ ଚିରି ଗଲା କବିତା ଲେଖି ବିପାଶୀ ପରାଣେ ଅନଳ ଢାଳି ଯାତ୍ରୀ ଘର ତା ପଡ଼ିଛି ଖାଲି ପଡ଼ିଛି ଖାଲି ସେ ତ ଆସିଥିଲା ଯାଇଛି ଚାଲି ଯାତ୍ରୀ ଘର ତା ପଡ଼ିଛି ଖାଲି ଯାତ୍ରୀ ଘର ତା ପଡ଼ିଛି ଖାଲି। ଜଣାଇ ନାହିଁ ତା ବୁକୁର ବ୍ୟଥା ତଥାପି ନେଇଛି ତା ପୂଜା ଥାଳି ସେ ତ ଆସିଥିଲା ଯାଇଛି ଚାଲି ଯାଇଛି ଚାଲି
କେତେ ତ ଆସିବେ କେତେ ଚାଲିଯିବେ ଲିଭିବ ଜୀବନବତୀ ସୁନା କଳ୍ପନା ଧୂଳିରେ ମିଶିବ ଜୀବନ ବିତିବ ନୀତି କଳା ବୌଦ୍ଧରେ ବିଜୁଳିର ଗାର କ୍ଷଣି ଆସେ ଯାଏ ଚାଲି ତଥାପି ତା ଆଭା କମନୀୟ ଏତେ ଫୁଲର ଜୀବନ କରେ
କହିଲା ସେ ତା ପ୍ରାଣ କାହାଣୀ ଜାଳି ଦେଇ ତା ଆଖି ଚାହାଣୀ ମରୁ ପଥେ ଗଣି ଆଶାର ବାଲି ଯାତ୍ରୀ ଘର ତ ପଡ଼ିଛି ଖାଲି ପଡ଼ିଛି ଖାଲି ଦିନକର ଫୁଲ ଫୁଟି ମଉଳିଲେ ମଧୁପମର ଇଛୁରୀ ଫେରେ ନାହିଁ ଆଉ ଫୁଲରଣୀ ହସ ପରାଣେ ମାଦକ ଭରି ଉଦାସ ଆଖିରେ ସେ ଦିନ ତ ତାର ନଥିଲା ଅଳସ ନିଦ ତଥାପି କାହିଁକି ତରୁଣ ପରାଣେ ଜାଗିଥିଲା ଅବସାଦ ଜାଗିଥିଲା ଅବସାଦ ସେ ତ ଆସିଥିଲା ଯାଇଛି ଚାଲି ଯାତ୍ରୀ ଘର ତା ପଡ଼ିଛି ଖାଲି ସେ ତ ଆସିଥିଲା ଯାଇଛି ଚାଲି ଯାତ୍ରୀ ଘର ତା ପଡ଼ିଛି ଖାଲି ଯାତ୍ରୀ ଘର ତା ପଡ଼ିଛି।